ନମସ୍କାର, ଆରମ୍ଭ କରୁଛୁ ଆମର ବାଇବଲ ଅଧ୍ୟୟନର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା। ପବିତ୍ର ବାଇବଲ କହେ, ହେ ପରିଶ୍ରାନ୍ତ ଭାରଗ୍ରସ୍ତ ଲୋକ ସମସ୍ତେ ମୋ ନିକଟକୁ ଆସ, ମୁଁ ତୁମମାନଙ୍କୁ ବିଶ୍ରାମ ଦେବି। ଆସନ୍ତୁ ସେହି ଜୀବନଦାତାଙ୍କର ପରିଚୟ ପାଇ ଜୀବନରେ ବାସ୍ତବ ଶାନ୍ତି ଓ ମୁକ୍ତି ପାଇବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
ଶ୍ରୋତା ବନ୍ଧୁ, ଆଜିର ଏହି ଶୁଭ ଅବସରରେ ଆମମାନଙ୍କର ସୃଷ୍ଟିକର୍ତ୍ତା ତଥା ଉଦ୍ଧାରକର୍ତ୍ତା ପ୍ରଭୁ ଶ୍ରୀକୃଷ୍ଣଙ୍କ ବହୁମୂଲ୍ୟ ନାମରେ ଶୁଭେଚ୍ଛା ଜଣାଇ ଆଜିର ଏହି ପଥ ପ୍ରଦର୍ଶିକା କାର୍ଯ୍ୟକ୍ରମରେ ଅଂଶ ହେବା ନିମନ୍ତେ ଆପଣଙ୍କୁ ସ୍ୱାଗତ କରେ। ଆପଣଙ୍କର ମତାମତ ନିମନ୍ତେ ବିଶେଷ ଧନ୍ୟବାଦ। ଆପଣଙ୍କର ପ୍ରଶ୍ନର ଉତ୍ତର ମଧ୍ୟ ଆମେ ଦେଇସାରିଛୁ। ଯଦି ଏହା ଆପଣଙ୍କର ନିକଟରେ ଗୃହୀତ ହୋଇଥାଏ ତାହେଲେ ପତ୍ର ଯୋଗେ ଲେଖି ଜଣାଇବେ। ଆସନ୍ତୁ ତାହେଲେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା ପୂର୍ବରୁ ସଂକ୍ଷେପରେ ପ୍ରାର୍ଥନା କରିବା, ଆଉ ଏହି ସମୟରେ କେତେକ ଶ୍ରୋତାବନ୍ଧୁମାନଙ୍କର ପ୍ରାର୍ଥନାର ଅନୁରୋଧ ଆଣି ପ୍ରଭୁଙ୍କ ନିକଟରେ ରଖିବା। ଆସନ୍ତୁ ପ୍ରାର୍ଥନା କରିବା। ପ୍ରିୟ ପବିତ୍ର ପ୍ରଭୁ, ଆମମାନଙ୍କର ଜୀବିତ ପ୍ରଭୁ, ଆମମାନଙ୍କର ଉଦ୍ଧାରକର୍ତ୍ତା, ଆମମାନଙ୍କର ସୃଷ୍ଟିକର୍ତ୍ତା, ଆମମାନଙ୍କର ନିତ୍ୟ ଜୀବିତ ପ୍ରଭୁ, ପ୍ରତିକାର ବିଶ୍ୱସ୍ତ ପ୍ରଭୁ, ତୁମର ଧନ୍ୟବାଦ କରୁଅଛୁ ଏହି ସୁନ୍ଦର ସମୟ ପାଇଁ, ତୁମର ଜୀବନ୍ତ ବାକ୍ୟ ପାଇଁ, ତୁମର ଆଶୀର୍ବାଦ ପାଇଁ, ତୁମର ଅନୁଗ୍ରହ ପାଇଁ, ତୁମର ମଙ୍ଗଳଦାନ ପାଇଁ। ବିଶେଷରେ ଏହି ସମୟରେ ଯେତେ ଶ୍ରୋତାବନ୍ଧୁମାନେ ରେଡିଓ ପାଖରେ ବସି ତୁମର ବାକ୍ୟ ଶୁଣୁଅଛନ୍ତି, ପ୍ରଭୁ ତୁମେ ପ୍ରତ୍ୟେକଙ୍କୁ ଆଶୀର୍ବାଦ କର, ପ୍ରତ୍ୟେକଙ୍କର ମନମାଂଛା ତୁମେ ପୂର୍ଣ୍ଣ କର। ବିଶେଷରେ ଏହି ସମୟରେ ଆମେ ପ୍ରାର୍ଥନାରେ ସ୍ମରଣ କରୁଅଛୁ ଗିନେଶ୍ୱର ପ୍ରଧାନ, ରୀନା ନାୟକ, ଜନନୀ ମାଝି, ଅଲିଭା ନିଆଲ, ଇଫ୍ରାହିମ ଦିଗାଲ, ରମାକାନ୍ତ ବି ସିଂ, ଜୁମୁ ସୋମେଶ୍ୱର ରାଓ। ପ୍ରଭୁ ଏ ଭାଇଭଉଣୀମାନଙ୍କୁ ତୁମେ ଆଶୀର୍ବାଦ କର, ସେମାନଙ୍କର ପରିବାରକୁ ଆଶୀର୍ବାଦ କର, ସେମାନଙ୍କର ସମସ୍ତ କାର୍ଯ୍ୟରେ ପ୍ରଭୁ ତୁମେ ସଫଳତା ଦିଅ। ଯଦି ସେମାନଙ୍କର ପରିବାର ମଧ୍ୟରେ କୌଣସି ସମସ୍ୟା ଅଛି, ଦୁଃଖ ଅଛି, ପ୍ରଭୁ ତୁମେ ତାହା ଦୂର କରି ତୁମରି ଆଶୀର୍ବାଦ, ଶାନ୍ତି, ଆନନ୍ଦ ପ୍ରତ୍ୟେକଙ୍କୁ ଅନୁଭବ କରିବା ପାଇଁ ଦିଅ, ଏବଂ ପ୍ରତ୍ୟେକଙ୍କୁ ଆତ୍ମିକ ଜୀବନରେ ପ୍ରଭୁ ତୁମେ ବର୍ଦ୍ଧିଷ୍ଣୁ କରାଅ, ପ୍ରତ୍ୟେକଙ୍କର ମନମାଂଛା ତୁମେ ପୂର୍ଣ୍ଣ କର। ଏହି ସମସ୍ତ ପ୍ରାର୍ଥନା ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍। ଆସନ୍ତୁ ବର୍ତ୍ତମାନ ଆମେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ଫିଲିପିୟ 2 25 ପଦରୁ ଆରମ୍ଭ କରି 3 ପ୍ରଥମ ପଦ ପର୍ଯ୍ୟନ୍ତ ଅଧ୍ୟୟନ କରିବା ନିମନ୍ତେ ଯିବା। ତେବେ ଏଠାରେ ମୁଁ ଆପଣଙ୍କୁ ସ୍ମରଣ କରାଇଦିଏ ଯେ ଗତ ପାଠରେ ଆମେ ତିମୋଥିଙ୍କର ମନକୁ ଲକ୍ଷ୍ୟ କରିଥିଲୁ, କିନ୍ତୁ ଆଜିର ଏହି କାର୍ଯ୍ୟକ୍ରମରେ ଆମେ ଏପାଫ୍ରଦିତଙ୍କ ମନକୁ ଲକ୍ଷ୍ୟ କରିବା, ଯିଏକି ଖ୍ରୀଷ୍ଟଙ୍କ ମନ ଧାରଣ କରିଥିଲେ ଓ ଖ୍ରୀଷ୍ଟଙ୍କ କାର୍ଯ୍ୟ ସମ୍ପାଦନ କରିଥିଲେ। ସେ ଓ ପାଉଲ ଓ ତିମୋଥି 3 ଯାକ ପ୍ରଭୁରେ ଭ୍ରାତା ସ୍ୱରୂପ ଥିଲେ ଓ ଏକତ୍ର କାର୍ଯ୍ୟ କରୁଥିଲେ ଓ ଏକତ୍ର ପ୍ରଭୁଙ୍କର ସେବା କରୁଥିଲେ, କିନ୍ତୁ ମନେ ରଖନ୍ତୁ ଯେ ସେ ଫିଲିପି ମଣ୍ଡଳୀର ପାଳକ ଥିଲେ। ତେବେ ଦେଖନ୍ତୁ 2:25 ଏହିପରି ଲେଖା ଅଛି, କିନ୍ତୁ ମୁଁ ମୋର ଭ୍ରାତା, ସହକର୍ମୀ, ସହସେନା ଓ ମୋହର ଅଭାବ ପୂରଣ ନିମନ୍ତେ ତୁମମାନଙ୍କର ପ୍ରେରିତ ଓ ସେବକ ଏପାଫ୍ରଦିତଙ୍କୁ ତୁମମାନଙ୍କ ନିକଟକୁ ପଠାଇବା ପାଇଁ ଆବଶ୍ୟକ ମନେ କଲି। ପ୍ରକୃତରେ ପାଉଲ ଫିଲିପିରେ ମଣ୍ଡଳୀ ସ୍ଥାପନ କରିଥିଲେ, ମାତ୍ର ଏପାଫ୍ରଦିତ ପାଳକ ହେଲେ ମଧ୍ୟ ସେ ପାଉଲଙ୍କ ପ୍ରତି କୌଣସି ହିଂସାଭାବ ବହିନଥିଲେ। ପାଉଲ ଏପାଫ୍ରଦିତଙ୍କୁ ପ୍ରେମ କରୁଥିଲେ କାରଣ ସେ ଖ୍ରୀଷ୍ଟଙ୍କ ମନ ଧାରଣ କରିଥିଲେ ଓ ପାଉଲ ତାହାଙ୍କୁ ବିଶ୍ୱାସ କରୁଥିଲେ। ସେ ତାହାଙ୍କୁ ମୋହର ଭ୍ରାତା, ସହକର୍ମୀ, ସହସେନା ବୋଲି ସମ୍ବୋଧନ କରନ୍ତି। ପାଉଲ କହନ୍ତି, ସେ ମୋର ସହସେନା, ସେ ମୋ ସହିତ ଯୁଦ୍ଧ କରେ, ସେ ମୋର ଅନୁପସ୍ଥିତିରେ ମୋ ପଛରେ ଛୁରୀ ରଖେ ନା କି ସେ ମୋର ଶତ୍ରୁମାନଙ୍କର ସପକ୍ଷ ହୁଏ ନା, ମାତ୍ର ସେ ବିଶ୍ୱାସ ନିମନ୍ତେ ମୋ ସହିତ କାନ୍ଧକୁ କାନ୍ଧ ମିଳାଏ। ପାଉଲ ଆହୁରି କହନ୍ତି, ସେ ମୋହର ଅଭାବ ପୂରଣ ନିମନ୍ତେ ତୁମ୍ଭମାନଙ୍କର ପ୍ରେରିତ ଓ ସେବକ। ସେ ପ୍ରକୃତରେ ପାଉଲଙ୍କୁ ସାହାଯ୍ୟ କରୁଥିଲେ, ଯେଉଁ ପାଉଲ କି ରୋମ୍ରେ ବନ୍ଧନ ମଧ୍ୟରେ ରହିଥିଲେ। ଏହାପରେ 2:26 ଲେଖା ଅଛି, କାରଣ ସେ ତୁମ୍ଭ ସମସ୍ତଙ୍କୁ ଦେଖିବା ପାଇଁ ଅତ୍ୟନ୍ତ ଇଚ୍ଛୁକ, ପୁଣି ସେ ପୀଡ଼ିତ ଅଛନ୍ତି ବୋଲି ତୁମ୍ଭେମାନେ ଶୁଣିଥିବାରୁ ଅତ୍ୟନ୍ତ ବ୍ୟଥିତ। ଏହି ବିଷୟଟି ଅତି କୌତୁହଳଜନକ ପରି ମନେ ହୁଏ, ମାତ୍ର ଏହାରି ମଧ୍ୟରେ ଆମେ ଏକ ଚମତ୍କାର ସମ୍ପର୍କ ତଥା ପ୍ରେମକୁ ଲକ୍ଷ୍ୟ କରୁଅଛୁ, ଯାହାକି ଫିଲିପିୟ ମଣ୍ଡଳୀର ଖ୍ରୀଷ୍ଟ ବିଶ୍ୱାସୀ ଓ ସେହି ମଣ୍ଡଳୀର ପାଳକଙ୍କ ମଧ୍ୟରେ ରହିଥିଲା। ଏପାଫ୍ରଦିତ ଅସୁସ୍ଥ ହୋଇପଡ଼ିଲେ ଓ ତାଙ୍କର ଅସୁସ୍ଥତାର ଖବର ଯେତେବେଳେ ଫିଲିପିୟ ମଣ୍ଡଳୀର ଖ୍ରୀଷ୍ଟ ବିଶ୍ୱାସୀମାନେ ଶୁଣିବାକୁ ପାରିଲେ ସେତେବେଳେ ସେମାନେ ଅତ୍ୟନ୍ତ ଦୁଃଖିତ ହେଲେ, କିନ୍ତୁ ଏପାଫ୍ରଦିତ ସେମାନଙ୍କୁ ଦେଖିବା ନିମନ୍ତେ ଚାହୁଁଥିଲେ ଓ ସେ ଯେତେବେଳେ ଶୁଣିବାକୁ ପାରିଲେ ଯେ ତାହାଙ୍କ ମଣ୍ଡଳୀର ବିଶ୍ୱାସୀମାନେ ତାହାଙ୍କର ଅସୁସ୍ଥତା ବିଷୟରେ ସମ୍ବାଦ ପାଇ ବ୍ୟଥିତ ହେଉଛନ୍ତି, ସେତେବେଳେ ସେ ମଧ୍ୟ ସେମାନଙ୍କର ସେହି ବ୍ୟଥିତ ହେବାର ବିଷୟ ଶୁଣି ନିଜେ ମଧ୍ୟ ସେମାନଙ୍କ ନିମନ୍ତେ ବ୍ୟଥିତ ହେଲେ, କାରଣ ସେ ସେମାନଙ୍କୁ ଅତି ଭଲ ପାଉଥିଲେ ଓ ସେମାନେ ମଧ୍ୟ ତାହାଙ୍କୁ ଅତି ଭଲ ପାଉଥିଲେ। ବାସ୍ତବରେ ଏହା କେତେ ଚମତ୍କାର ସମ୍ପର୍କ, କିନ୍ତୁ ଆଜି ଆମମାନଙ୍କର ମଣ୍ଡଳୀର ପାଳକଙ୍କ ପ୍ରତି ଆମମାନଙ୍କର ମନୋଭାବ କିପରି? ଆମେ କ'ଣ ପାଳକଙ୍କୁ ବାସ୍ତବରେ ପ୍ରେମ କରୁଛୁ? ଆମେ କ'ଣ ତାହାଙ୍କର ସୁବିଧା ଅସୁବିଧା ପ୍ରତି ଦୃଷ୍ଟି ଦେଇପାରୁଛୁ? ଆମେ କ'ଣ ତାହାଙ୍କ ସହ ସୁସମ୍ପର୍କ ପ୍ରତିଷ୍ଠା କରିପାରୁଛୁ? ନା କେବଳ ନିଜର ସ୍ୱାର୍ଥକୁ ଦୃଷ୍ଟି ଆଗରେ ରଖି ତାହାଙ୍କ ପ୍ରତି ଏକ ଛଳନାପୂର୍ଣ୍ଣ ପ୍ରେମ ଦେଖାଉଛୁ, ନା ତାହାଙ୍କ ସହିତ ପ୍ରତାରଣା କରୁଛୁ? ମାତ୍ର ଯେଉଁମାନେ ବାସ୍ତବରେ ଖ୍ରୀଷ୍ଟଙ୍କ ମନ ପାଇଥାନ୍ତି ସେମାନେ କେବେ ହେଲେ ପାଳକମାନଙ୍କ ପ୍ରତି ବା ପ୍ରଭୁଙ୍କର ସେବକମାନଙ୍କ ପ୍ରତି ବା ଦାସମାନଙ୍କ ପ୍ରତି ଅସଦାଚରଣ ପ୍ରଦର୍ଶନ କରିବେ ନାହିଁ କି ପାଳକମାନଙ୍କୁ ନୀଚ ଦୃଷ୍ଟିରେ ଦେଖିବେ ନାହିଁ। ସେମାନେ ତାହାଙ୍କୁ ପ୍ରେମ କରିବେ ଓ ସେ ମଧ୍ୟ ଯଦି ବାସ୍ତବରେ ଖ୍ରୀଷ୍ଟଙ୍କ ମନ ଧାରଣ କରିଥାନ୍ତି ସେ ମଧ୍ୟ ସେମାନଙ୍କୁ ପ୍ରେମ କରିବେ ଓ ସେମାନଙ୍କର ଆତ୍ମିକ ଜୀବନର ଅଭିବୃଦ୍ଧି ପ୍ରତି ମନୋଯୋଗୀ ହେବେ। ବାସ୍ତବରେ ଏପାଫ୍ରଦିତ ତାହାଙ୍କର ମଣ୍ଡଳୀଠାରୁ ବାସ୍ତବ ପ୍ରେମ ପାଇଥିଲେ ଓ ତାହା ଫିଲିପିୟ ମଣ୍ଡଳୀର ଉତ୍ତମ ବିଷୟକୁ ପ୍ରକାଶ କରେ। 2:27 ଏହିପରି ଲେଖା ଅଛି, ହଁ ସେ ମୃତ୍ୟୁ ସରିକି ପୀଡ଼ିତ ହୋଇଥିଲେ, କିନ୍ତୁ ଈଶ୍ୱର ତାଙ୍କୁ ଦୟା କଲେ, ଆଉ କେବଳ ତାଙ୍କୁ ନୁହେଁ ମାତ୍ର ଯେପରି ମୋ ପ୍ରତି ଦୁଃଖ ଉପରେ ଦୁଃଖ ଘଟିବ ନାହିଁ ଏଥିପାଇଁ ମୋ ଉପରେ ମଧ୍ୟ ଦୟା କଲେ। ଏଠାରେ ମୁଁ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ଆପଣଙ୍କର ଦୃଷ୍ଟିଗୋଚର କରାଇବାକୁ ଚାହେଁ। ଅନେକ ଖ୍ରୀଷ୍ଟ ବିଶ୍ୱାସୀମାନେ ଏହି ପ୍ରକାର ମତବ୍ୟକ୍ତ କରନ୍ତି ଯେ ଖ୍ରୀଷ୍ଟ ବିଶ୍ୱାସୀମାନେ ଅସୁସ୍ଥ ବା ରୋଗାକ୍ରାନ୍ତ ହେବା ଉଚିତ ନୁହେଁ ଓ ସେମାନେ ସେମାନଙ୍କର ସୁସ୍ଥତା ନିମନ୍ତେ ଈଶ୍ୱରଙ୍କଠାରେ ନିର୍ଭର କରିବା ଉଚିତ। ତେବେ ଏଠାରେ ମୁଁ ଆପଣଙ୍କୁ ଏକ ପ୍ରଶ୍ନ ପଚାରିବାକୁ ଚାହେଁ, ପାଉଲ କାହିଁକି ଏପାଫ୍ରଦିତଙ୍କୁ ସୁସ୍ଥ କଲେ ନାହିଁ? ସେ ତ ମୃତପ୍ରାୟ ପୀଡ଼ିତ ହୋଇଥିଲେ। ଆପଣ ଦେଖନ୍ତୁ, ପାଉଲ ଓ ଅନ୍ୟ ପ୍ରେରିତମାନଙ୍କର ଆଶ୍ଚର୍ଯ୍ୟ କର୍ମମାନ ସାଧନ କରିବାର ଦାନ ପ୍ରଭୃତି ରହିଥିଲା ଓ ସେହିସବୁ ଚିହ୍ନ ସ୍ୱରୂପେ ବ୍ୟବହୃତ ହେଉଥିଲା, କାରଣ ଆଜି ଆମମାନଙ୍କ ନିକଟରେ ଯେଉଁ ନୂତନ ନିୟମ ଅଛି ତାହା ସେମାନଙ୍କ ନିକଟରେ ନଥିଲା। ପାଉଲ ଯେତେବେଳେ ସୁସମାଚାର ପ୍ରଚାର କାର୍ଯ୍ୟ ଆରମ୍ଭ କଲେ ସେତେବେଳେ ନୂତନ ନିୟମ ଲିଖିତ ଆକାରରେ ପ୍ରକାଶ ପାଇନଥିଲା। ପାଉଲ ନିଜେ ନୂତନ ନିୟମର ଦ୍ୱିତୀୟ ପୁସ୍ତକ ଯାହାକି ପ୍ରଥମ ଥେସଲୋନିକୀୟ ପୁସ୍ତକକୁ ଲେଖିଥିଲେ। ଯେତେବେଳେ ସେ ଏକ ନୂତନ ଅଞ୍ଚଳ ମଧ୍ୟକୁ ପ୍ରଚାର କରିବା ନିମନ୍ତେ ଯାଉଥିଲେ ସେତେବେଳେ ତାହାଙ୍କର ସେହି ପ୍ରେରିତ ପଦର ଅଧିକାର କ'ଣ ଥିଲା? ଆଶ୍ଚର୍ଯ୍ୟ କର୍ମମାନ ସାଧନ କରିବାର ଚିହ୍ନ ବ୍ୟତୀତ ଆଉ ଅନ୍ୟ କିଛି ନଥିଲା ଯାହାକି ସୁସ୍ଥ କରିବାର ଦାନକୁ ମଧ୍ୟ ଯୋଗ କରେ। ମାତ୍ର ପାଉଲ ବର୍ତ୍ତମାନ ତାହାଙ୍କର ସୁସମାଚାର ପ୍ରଚାର କାର୍ଯ୍ୟର ଅନ୍ତିମ ପର୍ଯ୍ୟାୟରେ ଆସି ପହଞ୍ଚିଯାଇଅଛନ୍ତି। ଆପଣଙ୍କର ମନେଥିବ ଯେ ପାଉଲଙ୍କର ଶରୀରରେ ଏକ କଣ୍ଟକ ରହିଥିଲା ଯାହାକୁ କି ପ୍ରଭୁ ଯୀଶୁ ବାହାର କରିନଥିଲେ, ମାତ୍ର ତହି ପରିବର୍ତ୍ତେ ତାହାକୁ ସହ୍ୟ କରିବା ନିମନ୍ତେ ସେ ପାଉଲଙ୍କ ପ୍ରତି ଅନୁଗ୍ରହ ପ୍ରଦାନ କରିଥିଲେ। ଏହାପରେ ଆପଣଙ୍କର ମନେଥିବ ଯେ ତିମୋଥିଙ୍କର ମଧ୍ୟ ଉଦରର ବ୍ୟଥା ଥିଲା, କିନ୍ତୁ ପାଉଲ କାହିଁକି ତାହାଙ୍କୁ ସୁସ୍ଥ କରିନଥିଲେ? ପ୍ରକୃତରେ ତାହାଙ୍କର ଉଦରର ପୀଡ଼ାରୁ ସୁସ୍ଥ ହେବା ନିମନ୍ତେ ସେ ତାହାଙ୍କୁ ଅଳ୍ପ ଦ୍ରାକ୍ଷାରସ ପାନ କରିବା ନିମନ୍ତେ କହିଥିଲେ। ଏହାପରେ ଦ୍ୱିତୀୟ ତିମୋଥି ଚାରିପର୍ବର 20 ପଦରେ ସେ କହନ୍ତି ଯେ ସେ ମିଳିତରେ ତିମୋଥିଙ୍କୁ ଅସୁସ୍ଥାବସ୍ଥାରେ ଛାଡ଼ି ଆସିଥିଲେ, କିନ୍ତୁ ସେ କାହିଁକି ତାହାଙ୍କୁ ସୁସ୍ଥ କରିନଥିଲେ? ବର୍ତ୍ତମାନ ମଧ୍ୟ ସେ କହନ୍ତି ଯେ ଏହି ଯୁବକ ଏପାଫ୍ରଦିତ ତାହାଙ୍କ ସହିତରେ ଥିଲେ ଓ ସେ ଅତି ଅସୁସ୍ଥ ଏପରିକି ମୃତ୍ୟୁ ସରିକି ଅସୁସ୍ଥ ହୋଇପଡ଼ିଥିଲେ, ମାତ୍ର ପାଉଲ ତାହାଙ୍କୁ ସିଧାସଳଖ ସୁସ୍ଥ କରିନଥିଲେ। ମାତ୍ର ଅନ୍ୟପକ୍ଷରେ ସେ ଈଶ୍ୱରଙ୍କୁ ସମସ୍ତ ଗୌରବ ଦିଅନ୍ତି। ସେ କହନ୍ତି, କିନ୍ତୁ ଈଶ୍ୱର ତାହାଙ୍କୁ ଦୟା କଲେ, ତାହାଙ୍କର ସୁସ୍ଥତା ଏକ ସ୍ୱାଭାବିକ ଉପାୟରେ ଆସିଥିଲା। ପାଉଲ ଏଥିନିମନ୍ତେ ପ୍ରାର୍ଥନା କଲେ ଓ ଈଶ୍ୱର ସେହି ପ୍ରାର୍ଥନା ଶୁଣି ତହିଁର ଉତ୍ତର ପ୍ରଦାନ କଲେ। ମାତ୍ର ଏଠାରେ ପ୍ରଶ୍ନ ଆସେ, ପାଉଲ ଏଠାରେ କାହିଁକି ତାହାଙ୍କର ସୁସ୍ଥ କରିବାର ଦାନକୁ ସିଧାସଳଖ ବ୍ୟବହାର କଲେ ନାହିଁ? ଏହାର କାରଣ ହେଉଛି ଯେ ତାଙ୍କ ପ୍ରଚାର କାର୍ଯ୍ୟର ଅନ୍ତିମ ପର୍ଯ୍ୟାୟରେ ଏପରିକି ପ୍ରେରିତମାନେ ଦୃଶ୍ୟପଟ ମଧ୍ୟରୁ ଉଭେଇଯିବା ପୂର୍ବରୁ ସେହି ମହାନ ପରମ ବୈଦ୍ୟ ପ୍ରଭୁ ଶ୍ରୀକୃଷ୍ଣଙ୍କ ଆଡ଼କୁ ତହିଁର ଗୁରୁତ୍ୱପୂର୍ଣ୍ଣତା ଫେରିଆସିଥିଲା। ଆପଣ ଦେଖନ୍ତୁ, ଏହି ପତ୍ରଟି ଖ୍ରୀଷ୍ଟଙ୍କ ମନ ଉପରେ ଗୁରୁତ୍ୱାରୋପ କରେ, ଯାହାକି ଏକ ନମ୍ରତାର ମନ। ତେଣୁକରି ପାଉଲ ଏଠାରେ ତାଙ୍କର ପ୍ରଚାର କାର୍ଯ୍ୟର ଅନ୍ତିମ ସମୟରେ ସୁସ୍ଥତା ଉପରେ ବିଶେଷ ଗୁରୁତ୍ୱ ଦିଅନ୍ତି ନାହିଁ। ତାହାଙ୍କ ନିକଟରେ ଜଣେ ପୀଡ଼ିତ ପ୍ରଚାରକ ଥିଲେ, ମାତ୍ର ତାହାଙ୍କ ପାଖରେ ସେହି ସୁସ୍ଥ କରିବାର ଦାନକୁ ସେ ବ୍ୟବହାର କଲେ ନାହିଁ। କାହିଁକି? କାରଣ ପାଉଲ ବର୍ତ୍ତମାନ ସେହି ସୁସ୍ଥତା ଦେବାର ବିଷୟକୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଉପରେ ନ୍ୟସ୍ତ କରିଦିଅନ୍ତି, ମାତ୍ର ସେ ଆଉ ସିଧାସଳଖ ସେହି ସୁସ୍ଥ କରିବାର ଦାନକୁ ବ୍ୟବହାର କରିବାକୁ ଚାହାନ୍ତି ନାହିଁ। ବର୍ତ୍ତମାନ ପାଉଲ ଏପାଫ୍ରଦିତଙ୍କୁ ସେହି ଫିଲିପିୟ ମଣ୍ଡଳୀର ଖ୍ରୀଷ୍ଟ ବିଶ୍ୱାସୀମାନଙ୍କ ନିକଟକୁ ପଠାଇ ଦେଉଛନ୍ତି। ଦେଖନ୍ତୁ, 2 ପର୍ବର 28 ପଦରେ ଏହିପରି ଲେଖା ଅଛି, ଏଣୁ ତୁମେମାନେ ଯେପରି ତାଙ୍କୁ ପୁନର୍ବାର ଦେଖି ଆନନ୍ଦ କର ଓ ମୋ ଦୁଃଖ ଯେପରି ଉଣା ପଡ଼େ ଏଥିପାଇଁ ମୁଁ ତାଙ୍କୁ ପଠାଇବା ନିମନ୍ତେ ଅଧିକ ଯତ୍ନବାନ ହେଲି। ଏଠାରେ ଦେଖନ୍ତୁ, ପାଉଲ ଚାହାନ୍ତି ସେମାନେ ଯେପରି ଆନନ୍ଦ କରନ୍ତୁ, ମାତ୍ର ଦୁଃଖ ନ କରନ୍ତୁ। ପାଉଲ କହନ୍ତି, ମୋ ଦୁଃଖ ଯେପରି ଉଣା ପଡ଼େ, କାରଣ ସେ ଫିଲିପିୟ ମଣ୍ଡଳୀ ବିଷୟରେ ବିଶେଷ ଚିନ୍ତିତ ଥିଲେ, କାରଣ ଏହା ଆନନ୍ଦ କରିବା ପରିବର୍ତ୍ତେ ଦୁଃଖରେ ଭାଙ୍ଗି ପଡ଼ୁଥିଲା। 29 ପଦରେ ଲେଖା ଅଛି, ଅତେ ପ୍ରଭୁଙ୍କ ହେତୁ ତାଙ୍କୁ ଅତି ଆନନ୍ଦରେ ଗ୍ରହଣ କର, ଆଉ ଏହି ପ୍ରକାର ବ୍ୟକ୍ତିମାନଙ୍କ ସମାଦର କର। ପାଉଲ ଏହି ପାଳକଙ୍କ ପ୍ରତି କେତେଦୂର ଦୟାଳୁ ଥିଲେ ଓ ସମ୍ମାନ ଦେଖାଉଥିଲେ। ପ୍ରକୃତରେ ଏପାଫ୍ରଦିତଙ୍କ ପରି ବ୍ୟକ୍ତି ମଣ୍ଡଳୀ ମଧ୍ୟରେ ପ୍ରେମ ଓ ସମ୍ମାନ ପାଇବା ଉଚିତ। ଆଜି ଆମେ ଆମର ଖ୍ରୀଷ୍ଟୀୟ ମଣ୍ଡଳୀ ମଧ୍ୟରେ ପାଳକଙ୍କ ପ୍ରତି କେଉଁପରି ପ୍ରେମ ଓ ସମ୍ମାନ ପ୍ରଦର୍ଶନ କରୁଅଛୁ? କିନ୍ତୁ ଯେଉଁମାନେ ଈଶ୍ୱରଙ୍କ ବାକ୍ୟ ପ୍ରଚାର କରନ୍ତି, ଆମେ ସେମାନଙ୍କ ପ୍ରତି ପ୍ରେମ ଓ ସମ୍ମାନ ପ୍ରଦର୍ଶନ କରିବା ଉଚିତ, କାରଣ ସେମାନେ ଆମକୁ ଆତ୍ମିକ ଆହାର ପ୍ରଦାନ କରନ୍ତି। ଯେଉଁ ଆହାର ଭୋଜନ କରିବା ଦ୍ୱାରା ଆମେ ବାସ୍ତବରେ ଆତ୍ମିକ ଜୀବନରେ ଶକ୍ତିପ୍ରାପ୍ତ ହେଉ ଓ ଖ୍ରୀଷ୍ଟଙ୍କର ପରିଚୟ ପାଇବା ସଙ୍ଗେ ସଙ୍ଗେ ଖ୍ରୀଷ୍ଟଙ୍କ ମନକୁ ଜାଣିବାକୁ ପାରୁ। ଦୁଇ ପର୍ବର 30 ପଦରେ ଲେଖା ଅଛି, କାରଣ ମୋ ପ୍ରତି ତୁମମାନଙ୍କ ସେବାରେ ଯାହା କିଛି ଅଭାବ, ତାହା ପୂରଣ କରିବାକୁ ସେ ଖ୍ରୀଷ୍ଟଙ୍କ କାର୍ଯ୍ୟରେ ଆପଣା ଜୀବନ ବିପଦଗ୍ରସ୍ତ କରି ମୃତପ୍ରାୟ ହୋଇଥିଲେ। ଏପାଫ୍ରଦିତ ଖ୍ରୀଷ୍ଟଙ୍କର କାର୍ଯ୍ୟ କରୁଥିଲେ ଓ ସେହି କାର୍ଯ୍ୟକୁ ସମ୍ପାଦନ କରିବା ନିମନ୍ତେ ତାହାଙ୍କୁ ଖ୍ରୀଷ୍ଟଙ୍କ ମନ ଧାରଣ କରିବାକୁ ଥିଲା। ଏହି ସମୟ ଥିଲା ଖ୍ରୀଷ୍ଟପର ପ୍ରଥମ ଶତାବ୍ଦୀ, ଯେଉଁ ସମୟରେ କି ରୋମ୍ ସାମ୍ରାଜ୍ୟ ମଧ୍ୟରେ ଏହି ତିନିଜଣ ମହାନ ବ୍ୟକ୍ତି ଖ୍ରୀଷ୍ଟଙ୍କ ନିମନ୍ତେ ସାକ୍ଷୀ ହୋଇଥିଲେ ଓ ଅନେକଙ୍କୁ ଖ୍ରୀଷ୍ଟଙ୍କ ନିମନ୍ତେ ଲାଭ କରିଥିଲେ। ଏହି ସମୟରେ କାଇସର ଅଗଷ୍ଟଙ୍କ ସାମ୍ରାଜ୍ୟ ସମଗ୍ର ଜଗତ ଉପରେ ପ୍ରଭାବ ବିସ୍ତାର କରିଥିଲା। ରୋମ୍ ସାମ୍ରାଜ୍ୟର ଶାସନ ବ୍ୟବସ୍ଥା ସମଗ୍ର ଅଞ୍ଚଳରେ ପ୍ରଭାବ ବିସ୍ତାର କରିଥିଲା। କାହା ପ୍ରତି ଦୟା ପ୍ରଦର୍ଶନ କରାଯାଉନଥିଲା, ମାତ୍ର ସବୁକିଛି ରୋମିଓ ଆଇନ ଅନୁଯାୟୀ ବିଚାରିତ ହେଉଥିଲା। ରୋମିଓ ଆଇନ ବିରୁଦ୍ଧରେ ଯିବା ନିମନ୍ତେ ଏପରି କୌଣସି ଆଇନ କାର୍ଯ୍ୟକାରୀ ହୋଇପାରିନଥିଲା। ଏହାପରେ ଏହି କ୍ଷୁଦ୍ର ମନୁଷ୍ୟ ଯେ କି ପାଉଲ, ସେ ଖ୍ରୀଷ୍ଟଙ୍କ ସୁସମାଚାର ପ୍ରଚାର କରିବା ନିମନ୍ତେ ବାହାରିଗଲେ ଓ ତାଙ୍କ ସହିତ ମଧ୍ୟ ତାହାଙ୍କର ସମଭାବାପନ୍ନ କେତେଜଣ ଆଗେଇ ଗଲେ ଓ ସେମାନେ ପ୍ରଚାର କରି କହିବାକୁ ଲାଗିଲେ, ଏହି ଜଗତର ଜଣେ ସୃଷ୍ଟିକର୍ତ୍ତା ଈଶ୍ୱର ଅଛନ୍ତି, ଯେ କି ସେହି ରୋମିଓ କୃଷ ଉପରେ ଖ୍ରୀଷ୍ଟ ଯୀଶୁଙ୍କ ଦ୍ୱାରା ଉଦ୍ଧାରର କାର୍ଯ୍ୟ ସାଧନ କରିଅଛନ୍ତି ଓ ମନୁଷ୍ୟ ଜାତି ପ୍ରତି ଅନୁଗ୍ରହ ପ୍ରଦାନ କରିଅଛନ୍ତି। ସେହି ସମୟରେ ଅନେକ ସଂଖ୍ୟକ ଲୋକ ପ୍ରଭୁ ଶ୍ରୀକୃଷ୍ଣଙ୍କ ପ୍ରତି ଫେରିଲେ। ବର୍ତ୍ତମାନ ଆମେ ଦେଖୁ ଯେ ଏହି କ୍ଷୁଦ୍ର ବ୍ୟକ୍ତି ପ୍ରେରିତ ପାଉଲ ରୋମିଓ ସୈନିକଙ୍କ ଦ୍ୱାରା ବନ୍ଧନଗ୍ରସ୍ତ, ଆଉ ସେ କ'ଣ କରୁଅଛନ୍ତି? ସେ ଖ୍ରୀଷ୍ଟଙ୍କ ନିମନ୍ତେ ସାକ୍ଷୀ ହେଉଛନ୍ତି ଓ ସେ ସେହି କାରାଗାରରେ ରହି ମଧ୍ୟ ପ୍ରଭୁରେ ଆନନ୍ଦ କରୁଅଛନ୍ତି। ସେ ସେହି ଖ୍ରୀଷ୍ଟଙ୍କ ମନ ଧାରଣ କରିଅଛନ୍ତି। ଏହାପରେ ଆମେ ଆଉ ଜଣେ ଅତି ସୁନ୍ଦର ତଥା ବିଶ୍ୱସ୍ତ ଯୁବା ପ୍ରଚାରକଙ୍କୁ ଦେଖୁ, ଯେ କି ତିମଥି। ସେ ସେହି ବିଜାତୀୟ ସହର ମଧ୍ୟରେ ଯାତାୟାତ କରୁଅଛନ୍ତି। ଅନେକ କହନ୍ତି ଈଶ୍ୱରବିହୀନ ସମାଜ ମଧ୍ୟରେ ଜୀବନଯାପନ କରିବା ବଡ଼ କଷ୍ଟକର, ମାତ୍ର ଏହି ତିମଥିଙ୍କ ପ୍ରତି ଟିକେ ଲକ୍ଷ୍ୟ କରନ୍ତୁ। ସେ ଅତି ମହତ୍ କାର୍ଯ୍ୟ ସାଧନ କଲେ, କାରଣ ସେ ଖ୍ରୀଷ୍ଟଙ୍କ ମନ ଧାରଣ କରିଥିଲେ। ଏହାପରେ ଆମେ ଦେଖୁ ଏପାଫ୍ରଦିତ, ଯେ କି ସେହି ଫିଲିପିୟ ମଣ୍ଡଳୀର ପାଳକ ଥିଲେ। ଏହା ଏକ ରୋମିଓ ଉପନିବେଶ ଥିଲା, ମାତ୍ର ଏହା ବିଜାତୀୟମାନଙ୍କର ସହର ଥିଲା। ମାତ୍ର ଏପାଫ୍ରଦିତ ସେହିପରି ଲୋକମାନଙ୍କ ମଧ୍ୟରେ ଖ୍ରୀଷ୍ଟଙ୍କ ନିମନ୍ତେ କାର୍ଯ୍ୟ କରିପାରିଥିଲେ, କାରଣ ସେ ଖ୍ରୀଷ୍ଟଙ୍କ ମନ ଧାରଣ କରିଥିଲେ। ଚିନ୍ତା କରନ୍ତୁ, ଯଦି ଖ୍ରୀଷ୍ଟପର ପ୍ରଥମ ଶତାବ୍ଦୀରେ ଏହି ଲୋକମାନେ ଖ୍ରୀଷ୍ଟଙ୍କ ମନ ଧାରଣ କରିଥିଲେ, ତାହେଲେ ଆଜି ଆପଣ ଓ ମୁଁ ଆମେ ମଧ୍ୟ ଖ୍ରୀଷ୍ଟଙ୍କ ମନକୁ ଧାରଣ କରିପାରିବା। କିନ୍ତୁ ଖ୍ରୀଷ୍ଟଙ୍କୁ ଅନୁକରଣ କରିବା ଦ୍ୱାରା ନୁହେଁ, ମାତ୍ର ସେହି ଖ୍ରୀଷ୍ଟ ଯୀଶୁଙ୍କଠାରେ ନିଜକୁ ସମ୍ପୂର୍ଣ୍ଣ ସମର୍ପଣ କରିବା ଦ୍ୱାରା ପବିତ୍ର ଆତ୍ମା ଆମ୍ଭମାନଙ୍କ ଜୀବନରେ ସେହି ଖ୍ରୀଷ୍ଟଙ୍କ ମନକୁ ଉତ୍ପନ୍ନ କରାଇବେ। ବାସ୍ତବରେ ଏହା ହିଁ ଅତି ଗୁରୁତ୍ୱପୂର୍ଣ୍ଣ ବିଷୟ, ଯାହାକି ବର୍ତ୍ତମାନ ପ୍ରତ୍ୟେକ ଖ୍ରୀଷ୍ଟ ବିଶ୍ୱାସୀର ଅନୁଭୂତି ହେବା ଆବଶ୍ୟକ। ତାହା ନହେଲେ ଖ୍ରୀଷ୍ଟୀୟ ସହଭାଗିତା, ଏକତା ଓ ସହାନୁଭୂତିର ମନୋଭାବ ରକ୍ଷା କରିବା ଅସମ୍ଭବ। ପ୍ରିୟ ବନ୍ଧୁ, ତେଣୁ ଆଜି ଯଦି ଆମମାନେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ସେବକ ହେବା ପାଇଁ ଚାହୁଁ, ତାହେଲେ ଆମମାନଙ୍କୁ ଖ୍ରୀଷ୍ଟଙ୍କର ମନ ଧାରଣ କରିବାକୁ ହେବ, ଅର୍ଥାତ୍ ଆମମାନଙ୍କୁ ନମ୍ର ହେବାକୁ ହେବ, ସେବାର ମନୋଭାବ ଧାରଣ କରିବାକୁ ହେବ ଏବଂ ନିସ୍ୱାର୍ଥପର ସେବା କରିବାକୁ ହେବ, ଅନ୍ୟମାନଙ୍କୁ ପ୍ରେମ କରିବାକୁ ହେବ। ତାହେଲେ ଆମମାନେ ଖ୍ରୀଷ୍ଟଙ୍କର ସେବା କରିପାରିବା, ଖ୍ରୀଷ୍ଟଙ୍କର ସେବକ ହୋଇପାରିବା। ଖ୍ରୀଷ୍ଟଙ୍କ ମନ ଆମମାନଙ୍କର ଜୀବନ ମଧ୍ୟ ଦେଇ ପ୍ରକାଶିତ ହେବ। ଏଠାରେ ମୁଁ ଆପଣଙ୍କୁ ସ୍ମରଣ କରାଇଦେବା ପାଇଁ ଚାହେଁ ଯେ ଏଥିପୂର୍ବରୁ ଆମେ ଏହି ଫିଲିପିୟ ପତ୍ରର ପ୍ରଥମ ପର୍ବରେ ଖ୍ରୀଷ୍ଟୀୟ ଜୀବନଯାପନର ଦାର୍ଶନିକ ଚିନ୍ତାଧାରା ବିଷୟ ନେଇ ଲକ୍ଷ୍ୟ କରିଥିଲୁ, ଯାହାକି ପାଉଲ କହନ୍ତି, ମୋ ନିମନ୍ତେ ଜୀବନଧାରଣ ଖ୍ରୀଷ୍ଟ, ପୁଣି ମୃତ୍ୟୁଭୋଗ ଲାଭଜନକ, ଯାହାକି ଫିଲିପିୟ ଏକ ପର୍ବରେ 21 ପଦରେ ଲେଖା ଅଛି। ଏହାପରେ ଆମେ ଦୁଇ ପର୍ବରେ ଖ୍ରୀଷ୍ଟୀୟ ଜୀବନଯାପନର ନମୁନା ବିଷୟ ନେଇ ଲକ୍ଷ୍ୟ କରିଥିଲୁ, ଯାହାକି ପାଉଲ କହନ୍ତି, ଖ୍ରୀଷ୍ଟ ଯୀଶୁଙ୍କର ଯେପରି ମନ ଥିଲା ତୁମମାନଙ୍କର ସେହିପରି ମନ ହେଉ, ଫିଲିପିୟ 2 ପର୍ବର 5 ପଦରେ ଲେଖା ଅଛି। କିନ୍ତୁ ବର୍ତ୍ତମାନ ଆମେ 3 ପର୍ବ ମଧ୍ୟକୁ ଯିବା। ଏହି 3 ପର୍ବରେ ଆମେ ଖ୍ରୀଷ୍ଟୀୟ ଜୀବନଯାପନର ପୁରସ୍କାର ସମ୍ପର୍କରେ କିଛି ଆଲୋଚନା କରିବାକୁ ଯିବା, ଯାହାକି ପ୍ରେରିତ ପାଉଲ କହନ୍ତି। କିନ୍ତୁ ଗୋଟିଏ ବିଷୟ ମୁଁ କରୁଅଛି, ପଶ୍ଚାତ୍ ବିଷୟ ସବୁ ମନରୁ ଦୂର କରି ସମ୍ମୁଖରେ ଥିବା ବିଷୟଗୁଡ଼ିକ ପ୍ରତି ଦୃଷ୍ଟି ରଖି ଖ୍ରୀଷ୍ଟ ଯୀଶୁଙ୍କଠାରେ ଈଶ୍ୱରଙ୍କ ସ୍ୱର୍ଗୀୟ ଆହ୍ୱାନର ପଣ ପାଇବା ନିମନ୍ତେ ପ୍ରାଣପଣ କରି ଲକ୍ଷ୍ୟସ୍ଥଳକୁ ଦୌଡ଼ୁଅଛି। ଆମେ ଏହି ପର୍ବରେ ଲକ୍ଷ୍ୟ କରିବାକୁ ଯିବା ଯେ ପାଉଲ ଅତୀତର ସେହି ସୁଶୃଙ୍ଖଳ ଭାବେ ହିସାବ ରଖିଥିବା ଅନୁଭୂତିକୁ ପରିବର୍ତ୍ତନ କରି ବର୍ତ୍ତମାନ ନିମନ୍ତେ ତାହାଙ୍କର ଉଦ୍ଦେଶ୍ୟକୁ ବଦଳାଇ ଦିଅନ୍ତି ଓ ଭବିଷ୍ୟତ ନିମନ୍ତେ ତାହାଙ୍କର ଭରସାକୁ ବଦଳାଇ ଦିଅନ୍ତି। ପାଉଲ ବିଶ୍ୱାସ କରନ୍ତି ଯେ ଈଶ୍ୱର ଏହି ଜଗତରେ ଏକ ରାଜ୍ୟ ପ୍ରତିଷ୍ଠା କରିବାକୁ ଯାଉଅଛନ୍ତି, ମାତ୍ର ସେ ମଧ୍ୟ ଦେଖିବାକୁ ପାରନ୍ତି ଯେ ଖ୍ରୀଷ୍ଟ ବିଶ୍ୱାସୀମାନଙ୍କ ନିମନ୍ତେ ଏକ ଚମତ୍କାର ଭରସା ରହିଅଛି, ଯାହାକି ଉଭୟ ଜିହୁଦୀ ଓ ବିଜାତୀୟ ଖ୍ରୀଷ୍ଟ ବିଶ୍ୱାସୀମାନଙ୍କ ନିମନ୍ତେ, ଯେଉଁଦିନ କି ପ୍ରଭୁ ଯୀଶୁ ଖ୍ରୀଷ୍ଟ ତାହାଙ୍କର ଲୋକମାନଙ୍କୁ ଏହି ଧରା ପୃଷ୍ଠରୁ ଉଠାଇ ନେଇଯିବେ। ବର୍ତ୍ତମାନ ଆମେ ଲକ୍ଷ୍ୟ କରିବାକୁ ଯିବା ଯେ ପାଉଲ ତାହାଙ୍କର ଅତୀତର ସୁଶୃଙ୍ଖଳ ଭାବେ ହିସାବ ରଖିଥିବା ଅନୁଭୂତିକୁ ବଦଳାଉଛନ୍ତି। 3 ପର୍ବର 1 ପଦରେ ଏହିପରି ଲେଖା ଅଛି, ଅବଶେଷରେ ହେ ମୋର ଭାଇମାନେ, ପ୍ରଭୁଙ୍କଠାରେ ଆନନ୍ଦ କର। ଏକ ପ୍ରକାର କଥା ତୁମାନଙ୍କ ନିକଟକୁ ଥରକୁ ଥର ଲେଖିବା ମୋ ପ୍ରତି କ୍ଲାନ୍ତିଜନକ ନୁହେଁ, ବରଂ ସେହିସବୁ ତୁମାନଙ୍କ ନିମନ୍ତେ ନିଷ୍ଠାଜନକ। ଲେଖା ଅଛି, ଅବଶେଷରେ ହେ ମୋର ଭାଇମାନେ, ପ୍ରଭୁଙ୍କଠାରେ ଆନନ୍ଦ କର। ଏହି ବାକ୍ୟଟି ଜଣାଇଦିଏ ଯେ ପାଉଲ ଏହି ପତ୍ରଟିକୁ ସମାପ୍ତ କରିବାକୁ ଯାଉଅଛନ୍ତି। ସମ୍ଭବତଃ ପାଉଲ ଏହି ଧନ୍ୟବାଦ ଅର୍ପଣକୁ ସଂକ୍ଷେପରେ ସମାପ୍ତ କରିଦେବା ନିମନ୍ତେ ଚିନ୍ତା କରିଥିବେ, ମାତ୍ର ପ୍ରକୃତରେ ଦେଖିବାକୁ ଗଲେ ଆମେ ଏହି ପତ୍ରର ମଧ୍ୟଭାଗରେ ଅଛୁ। ତେଣୁ ଯାହା ଜଣାଯାଏ ପବିତ୍ର ଆତ୍ମା ତାହାଙ୍କୁ ଆଉ କିଛି ଅଧିକ ଲେଖିବା ନିମନ୍ତେ ଚାଳନା ଦେଲେ, ତେବେ ସେ ଯାହା ହେଉନା କାହିଁକି ତାହାଙ୍କର ଶେଷ ସମ୍ବାଦ ଏହିପରି ହେବାକୁ ଯାଉଥିଲା, ପ୍ରଭୁଙ୍କଠାରେ ଆନନ୍ଦ କର। ଏଥିପୂର୍ବରୁ ସେ ଆମମାନଙ୍କୁ କହିସାରିଛନ୍ତି ଯେ ତାହାଙ୍କର, ତିମଥିଙ୍କର ଓ ଏପାଫ୍ରଦିତଙ୍କର କିପରି ଖ୍ରୀଷ୍ଟଙ୍କ ମନ ଥିଲା। ସେମାନେ ଏପରିକି ଅସୁସ୍ଥାବସ୍ଥାରେ ଓ ବନ୍ଦିତ୍ୱାବସ୍ଥାରେ ଥାଇ ମଧ୍ୟ ପ୍ରଭୁଙ୍କଠାରେ ଆନନ୍ଦ କରୁଥିଲେ, ସେମାନେ କେବେ ହେଲେ ଦୁଃଖ କରିନଥିଲେ। ଆମେ ମଧ୍ୟ ଜାଣୁ ଯେ ଏପରିକି ଆଦ୍ୟ ଖ୍ରୀଷ୍ଟୀୟ ମଣ୍ଡଳୀ ତାଡ଼ନା ମଧ୍ୟରେ ମଧ୍ୟ ଆନନ୍ଦ କରୁଥିଲେ। ଏତଦ୍ବ୍ୟତୀତ ପାଉଲ କହୁଛନ୍ତି ଯେ ଏହିପରି ପତ୍ର ଲେଖିବା ତାହାଙ୍କ ପକ୍ଷେ କ୍ଲାନ୍ତିଜନକ ନୁହେଁ। ସେ ଗାଲାତୀୟ ଓ କରିନ୍ଥୀୟ ମଣ୍ଡଳୀ ନିକଟକୁ ପତ୍ର ଲେଖିବା ସମୟରେ ଯେପରି କ୍ଲାନ୍ତି ଅନୁଭବ କରୁଥିଲେ, ସେପରି ସେ ଅନୁଭବ କରୁନାହାନ୍ତି। ଫିଲିପିୟ ମଣ୍ଡଳୀର ଖ୍ରୀଷ୍ଟ ବିଶ୍ୱାସୀମାନେ ତାହାଙ୍କ ପ୍ରତି ଅତି ଆନନ୍ଦର ବିଷୟ ଥିଲେ। ବର୍ତ୍ତମାନ ସେ ଚାହାନ୍ତି ସେମାନେ ମଧ୍ୟ ଯେପରି ଆନନ୍ଦ କରନ୍ତୁ। ଲକ୍ଷ୍ୟ କରନ୍ତୁ, ପ୍ରକୃତରେ ଏହା ଏକ ଆଦେଶ, ପ୍ରଭୁଙ୍କଠାରେ ଆନନ୍ଦ କର। ଆହୁରି ଲେଖା ଅଛି, ଏହି ପ୍ରକାର କଥା ତୁମାନଙ୍କ ନିକଟକୁ ଥରକୁ ଥର ଲେଖିବା ମୋ ପ୍ରତି କ୍ଲାନ୍ତିଜନକ ନୁହେଁ, ବରଂ ସେହିସବୁ ତୁମାନଙ୍କ ନିମନ୍ତେ ନିଷ୍ଠାଜନକ। ଅନ୍ୟ ଅର୍ଥରେ କହିବାକୁ ଗଲେ ଫିଲିପିୟମାନଙ୍କ ନିକଟକୁ ଲେଖିବା ତାହାଙ୍କ ପକ୍ଷେ ନିରାପଦ ତଥା ନିଷ୍ଠାଜନକ ବୋଲି ସେ ଭାବନ୍ତି। ସେମାନେ ଆତ୍ମିକ ଜୀବନରେ ବୟପ୍ରାପ୍ତ ହୋଇଥିଲେ, ସେମାନେ ପାଉଲଙ୍କୁ ଭଲ ପାଉଥିଲେ ଓ ପାଉଲ ମଧ୍ୟ ସେମାନଙ୍କୁ ଭଲ ପାଉଥିଲେ। ସେମାନଙ୍କୁ ଅତି ନିଜର ବୋଲି ଭାବୁଥିଲେ, ତେଣୁକରି ସେ କହନ୍ତି ଯେ ସେମାନଙ୍କ ନିକଟକୁ ଏହିପରି ଲେଖିବା ନିମନ୍ତେ କ୍ଲାନ୍ତି ଅନୁଭବ କରନ୍ତି ନାହିଁ କି ମନରେ ଦୁଃଖ କରନ୍ତି ନାହିଁ। ସେମାନଙ୍କ ନିକଟକୁ ଲେଖିବା ନିମନ୍ତେ ନିଷ୍ଠାର ବିଷୟ ବୋଲି ଭାବନ୍ତି, କାରଣ ସେ ଜାଣନ୍ତି ଯେ ସେମାନେ ତାହା ବୁଝିପାରିବେ। ପ୍ରିୟ ବନ୍ଧୁ, ପ୍ରକୃତରେ ପ୍ରଭୁଙ୍କଠାରେ ଆନନ୍ଦ କରିବା ହେଉଛି ସବୁଠାରୁ ମହାନ ବିଷୟ। ପୀଡ଼ିତ ପାଉଲ ମଧ୍ୟ କାରାଗାରରେ ଥାଇ ସେ ପ୍ରଭୁଙ୍କଠାରେ ଆନନ୍ଦ କରୁଛନ୍ତି, ସେ ଦୁଃଖ କରୁନାହାନ୍ତି। ଅର୍ଥାତ୍ ସବୁ ପରିସ୍ଥିତିରେ ସବୁ ସମୟରେ ସେ ପ୍ରଭୁଙ୍କଠାରେ ଆନନ୍ଦ କରୁଅଛନ୍ତି, ଆଉ ସେ ବିଶ୍ୱାସୀମାନଙ୍କୁ ବିଶ୍ୱାସିନୀମାନଙ୍କୁ କହୁଛନ୍ତି ତୁମେମାନେ ମଧ୍ୟ ଆନନ୍ଦ କର। ପ୍ରିୟ ଭାଇ ଓ ଭଉଣୀ, ଆଜି ଆମେ ଆମମାନଙ୍କ ଜୀବନର ପ୍ରତ୍ୟେକ ପରିସ୍ଥିତିରେ ପ୍ରତ୍ୟେକ ସମୟରେ ପ୍ରଭୁଙ୍କଠାରେ ଆନନ୍ଦ କରିବା ଉଚିତ। ଆମମାନେ ଦୁଃଖରେ ଭାଙ୍ଗି ପଡ଼ିବା ଉଚିତ ନୁହେଁ କି ସୁଖରେ ଅତିରିକ୍ତ ଆନନ୍ଦ ଉଲ୍ଲାସ କରିବା ଉଚିତ ନୁହେଁ। ଆମମାନେ ସବୁ ଅବସ୍ଥାରେ ସନ୍ତୁଷ୍ଟ ରହି ପ୍ରଭୁଙ୍କର ଧନ୍ୟବାଦ କରି ପ୍ରଭୁଙ୍କଠାରେ ଆନନ୍ଦ କରିବା ଉଚିତ, କାରଣ ଯେତେବେଳେ ଆମେ ପ୍ରଭୁଙ୍କଠାରେ ଆନନ୍ଦ କରୁ ସେତେବେଳେ ଆମମାନେ ପ୍ରଭୁଙ୍କର ଇଚ୍ଛା, ପ୍ରଭୁଙ୍କର ଅଭିମତକୁ ଆମମାନଙ୍କ ଜୀବନରେ ଗ୍ରହଣ କରିନେଉ। ଆମମାନେ ପ୍ରଭୁଙ୍କୁ ସମ୍ମାନ ଦେଉ, ଆମମାନେ ପ୍ରଭୁଙ୍କୁ ଗୌରବ ଦେଉ, ଆମମାନେ ସବୁ ଅବସ୍ଥାରେ ପ୍ରଭୁଙ୍କୁ ଉଚ୍ଚୀକୃତ କରୁ, ମହିମାନିତ କରୁ। କ'ଣ ଆଜି ଆମେ ସେ ପ୍ରକାର ଆନନ୍ଦ କରିପାରିବା? ପ୍ରଭୁ ଆମମାନଙ୍କୁ ସାହାଯ୍ୟ କରନ୍ତୁ ଯେପରି ଆମମାନେ ଜୀବନର ପ୍ରତ୍ୟେକ ପରିସ୍ଥିତିରେ ପ୍ରଭୁଙ୍କଠାରେ ଆନନ୍ଦ କରୁ। ପ୍ରଭୁ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ।
শ্রোতা আমার কার্যক্রম নিয়মিত শুণুথবাৰু অশেষ ধন্যবাদ। আপনার এই কার্যক্রম শুণবা দ্বারা আত্মিক জীবনের উপকৃত হয়ে পে আমার বিশ্বাস। প্রভু যীশু বিষয়ে অধিক জাণবার আগ্রহ লে অথবা উপাদেয় পুস্তকর আবশ্যক লে আমসহ যোগাযোগ করতু। আমার ঠিকনা পথ প্রদর্শিকা ট্রান্স ওয়ার্ল্ড রেডিও ইন্ডিয়া পোস্ট বক্স নম্বর 33 ভুবনেশ্বর 751001
মোবাইল নম্বর 9777221415
ঠিকনাটি আউথরে শুনন্তু পথ প্রদর্শিকা ট্রান্সওয়ার্ল্ড রেডিও ইন্ডিয়া পোস্ট বক্স নম্বর 33 ভুবনেশ্বর 751001
মোবাইল নম্বর 9777221415
আমার ইমেল অ্যাড্রেসটি লিখে রাখুন odiattv@radio882.com। তবে আজ বিদায় দিও, নমস্কার।